ମୁଁ ସ୍ନେହଲତା ପ୍ରଧାନ, ସାଇଟେସନ ବସ୍ତି, 50 ନମ୍ବର ୱାର୍ଡ। ଆମର ସମସ୍ୟା ହେଲା ବସ୍ତିରେ ସବୁ ଡ୍ରେନ ଛୋଟ ଥିବାରୁ ଜାମ ହେଇକିରି ବର୍ଷା ଦିନକୁ ପାଣି ଖାଲି ଘରେ ଘରେ ପଶୁଛି, ରାସ୍ତା ଉପରେ ଭାସୁଛି, ଅଳିଆ ଫଳିଆ ପଶି ଜାମ ହେଇଯାଉଛି। ଆଉ ସ୍ଲାବ କୋଉଠି କୋଉଠି ନାହିଁ, ଯୋଉଠି ସ୍ଲାବ ଅଛି ସେଠି ମଇଳା ଲାଗିକିରି ମାନେ ଅଳିଆ ଲାଗିକିରି ପୁରା ଜାମ ହେଇକି ଘରେ ପାଣି ପଚଗନ୍ଧ ହଉଛି। ଆପଣ ଟିକେ ଆର ସମସ୍ୟାର ସମାଧାନ କରିଦେଲେ ଭଲ ହୁଅନ୍ତା।